ନିକୋଲ କିଡମ୍ୟାନ ଗୋଟିଏ ଅଭିନେତ୍ରୀ ହେବା।
Nicole Kidman is an actress.
ସେ ଏକ ରେସଲର ହେବାକୁ ଚାହାଁଛି।
She wants to be a wrestler.
ଏହା ନୂତନ ଦେଖା ଚେଷ୍ଟା କରିବାକୁ ମଜା ହେବ।
It is fun to try new looks.
ଆଜି ସେ ଏକ ପୋଷକ ଦେଇଛି।
Today, she has a costume.
କଷ୍ଟ୍ୟୁମ ଚମକଦାର ଓ ରଙ୍ଗବର୍ଣ୍ଣିତ।
The costume is bright and colorful.
ସେ ଏହାକୁ ରଖିଛି।
She puts it on.
ସେ ଘରୁ ଦର୍ଶନ କରେ।
She looks in the mirror.
ଓ ସେ ଏହାକୁ ଭଲ ପାଏ।
Wow, she loves it.
ସେ ଶକ୍ତିଶାଳୀ ଏବଂ ପାରସ୍ତ ଅନୁଭବ କରେ।
She feels strong and powerful.
ଟିମ୍ ଚିତ୍ରଣ ପାଇଁ ପ୍ରସ୍ତୁତ।
The team is ready to film.
ନିକୋଲ ଆରମ୍ଭ କରିବାକୁ ଉତ୍ସାହିତ ଅଛି।
Nicole is excited to start.
ଏହା ଗୋଟିଏ ମହାନ ଦିନ।
This is a great day.
ଦୋକାନରେ ଚାଉଳର ଅଭାବ ହୋଇଥିଲା।
There was a shortage of rice in the stores.
ଲୋକେ ଚିନ୍ତିତ ହେଲେ ଚାଉଳର ଦାମ ବିଷୟରେ।
People were worried about the prices of rice.
ରେ ଚାଲ ବାଣ୍ଟିବାକୁ ଘୋଷଣା କଲା।
One day, the government announced emergency rice supplies.
ଏହା ଲୋକଙ୍କୁ ଖୁସି ଓ ଆରାମ ଅନୁଭବ କରାଇଛି।
This made people feel happy and relieved.
ଦୋକାନଗୁଡ଼ିକ ଚାଉଳ ଶୀଘ୍ର ପାଇଥିଲେ।
The stores received the rice quickly.
ଏହା ଚାଉଳର ମୂଲ୍ୟକୁ କମ କରିବାରେ ସହାୟ କଲା।
This helped to lower the prices of rice.
ଶୀଘ୍ର ଚାଉଳ ସେଉଠାରେ ଉପଲବ୍ଧ ହୋଇଥିଲା।
Soon, rice was available everywhere.
ଲୋକମାନେ ସମସ୍ୟା ଛାଡ଼ି ଚାଗ ହେବାକୁ ପାରିବେ।
People could buy rice without problems.
ସମସ୍ତେ ଚିନା ଯୋଗାଣ ପାଇଁ କୃତଜ୍ଞ ଥିଲେ।
Everyone was thankful for the rice supply.
ଝଣ୍ଡର ମୂଲ୍ୟ ପୁଣି ଗିରିବା ଥିଲା।
The prices of rice were low again.
ପରିବାର ଆଉ ବାସୁକାର ରାଇସ କିଣିବାକୁ ସମର୍ଥ ହୁଏ।
Families could afford to buy rice once more.
ସମୁଦାୟ ଚାଉଳ ଆପୂର୍ତ୍ତିରେ ସନ୍ତୁଷ୍ଟ ଥିଲା।
The community was happy with the rice supplies.
ଝୋଲା ସମ୍ପୃଷ ଲୋକଙ୍କୁ ବହୁତ ସାହାଯ୍ୟ କଲା।
Rice supply helped the people a lot.
ଭେଲେନସିଆ ସେଭିଲାଙ୍କ ବିରୁଦ୍ଧେ ପୂର୍ବରୁ ଶୁକ୍ରବାର ଏକ ମ୍ୟାଚ୍ ବେଳେ ବଳିଲା।
Valencia played a match against Sevilla last Saturday.
ଷ୍ଟେଡିୟମ ଉଲ୍ଲସିତ ଫ୍ୟାନ୍ସ ପାଇଁ ପୂର୍ଣ୍ଣ ଥିଲା।
The stadium was full of excited fans.
ଖେଳାଧୀନ ପ୍ରାରମ୍ଭ କରିବା ପାଇଁ ମାଇକ୍ ଆଣିଲେ।
The referee blew the whistle to start the game.
ଭାଲେନସିଆ ମ୍ୟାଚରେ ନିୟନ୍ତ୍ରଣ ନେଲା ଦ୍ରା।
Valencia took control of the match quickly.
ସେମାନେ ମ ମିନିଟରେ ତାଙ୍କ ପ୍ରଥମ ଗୋଲ୍ ସଂଘଟନ କରିଛନ୍ତି।
They scored their first goal in the 15th minute.
ସେଭିଲା ସମାନ କରିବାକୁ ଚେଷ୍ଟା କରିଥିଲେ କିନ୍ତୁ ବିଫଳ ହେଲେ।
Sevilla tried to equalize but failed.
ଭ୍ୟାଲେନସିଆ ଦ୍ୱିତୀୟ ଅଧିକାର ଦୋଷାଇଲା।
Valencia defended strongly during the second half.
ଶେଷ ସଙ୍କେତ ମାରିଗଲା ଏବଂ ଭାଲେନସିଆ ପରାବୃତ ହେଲା।
The final whistle blew and Valencia won again.
ସମ୍ପୂର୍ଣ୍ଣ କ୍ଷେତ୍ରୀୟ ଘୋଷଣା ଦେଖିଥିଲେ।
All the fans cheered loudly for their team.
ଭେଲେନସିଆ ତାଙ୍କର ବିଜୟକୁ ଆନନ୍ଦ ସହିତ ପାଳିତ କଲା।
Valencia celebrated their victory with joy.
ମେଳରେ ଭକ୍ତମାନେ ଆସୁଥିବାସୀଙ୍କରେ ଗ୍ରହଣ କରାଯାଇଥିଲା।
The stadium was filled with fans eagerly waiting for the match to begin.
ଦୁଇଟି ଦଳରେ ଦୃଢ଼ ଲାଇନ୍ଅପ୍ ଥିଲା ଯାହା ଗଭୀର ଖେଳ କରିବା ପ୍ରତିଶ୍ରୁତି ଦେଉଛି।
Both teams had strong lineups, promising an intense game.
ଯେବେ ସିଗ୍ନାଲ ଭିନ୍ନ ହେଲା ଏହି ପରିବେଶ ସମ୍ବେଦନାମାନେ ଇଲେକ୍ଟ୍ରିକ୍ ହୋଇଗଲା।
As the whistle blew, the atmosphere became electric with excitement.
ଆଇଭୋରି କୋଷ୍ଟ ଶକ୍ତିଶାଳୀ ଆରମ୍ଭ କଲା, ଆଗକୁ ଧକେଇଗଲା ଆକ୍ରମଣ ସହିତ।
Ivory Coast started strong, pushing forward with aggressive attacks.
ସେନେଗାଲ ତୃତୀୟ ସାଥିରେ ପ୍ରତିଘାତ ଦେଖାଉଛି ସେମାନଙ୍କର ଯୁଦ୍ଧ ଦକ୍ଷତାକୁ।
Senegal countered swiftly, showing their tactical prowess.
ପ୍ରଥମ ଅଂଶ ଆକର୍ଷଣୀୟ କ୍ଷଣଗୁଡ଼ିକ ଏବଂ ନିକଟର କଲ୍ ଦ୍ୱାରା ପୂର୍ଣ୍ଣ ଥିଲା।
The first half was packed with thrilling moments and close calls.
ଯେତେବେଳେ ଦଳମାନେ ହାଫ୍ ଟାଇମ୍‌କୁ ପ୍ରବେଶ କରିଥିଲେ ସ୍କୋର ଶୂନ୍ୟ ସବତରାକର୍ଷ୍ଣ ଶୂନ୍ୟରେ ଏବେ ବି ସମାନ ରହିଛି।
As the teams headed into half-time, the score was still tied at 0-0.
ଦ୍ୱିତୀୟ ଅର୍ଦ୍ଧରେ ଦୁଇଟି ଦଳଗୁଡ଼ିକା ଧାରଣା ସାଧନ ବୃହତ କଲେ ସଫଳତା ପାଇଁ।
In the second half, both teams increased their efforts for victory.
ଖେଳ ଅଧିକ ରୋମାଞ୍ଚକ ହୋଇଗଲା ଯେତେବେଳେ ସମୟ ଚାଲିଗଲା।
The match became even more thrilling as time went on.
10 minutes ବାକି ରହିଲା, ଟନା ଅନୁବାଦ ହେଲା।
With just 10 minutes remaining, the tension was palpable.
ଶେଷ ଉଲୁକ ହୋଇଥିଲା ଏବଂ ଦୁଇଟି ଦଳ ବହୁତ ସାଙ୍ଗତିକତା ଦେଖାଇଥିଲେ।
The final whistle blew, and both teams showed great sportsmanship.
ଶେଷରେ ମ୍ୟାଚ୍ ଆଖ୍ୟାନ ଶେଷ ହେଲା ଏକ ସମତାରେ, ସମସ୍ତଙ୍କୁ ଗର୍ବିତ କରିଛି।
In the end, the match ended in a draw, leaving everyone proud.
ଆଧୁନିକ ସମୟରେ କୃତ୍ରିମ ବୁଦ୍ଧି ଆମର ଦୈନନ୍ଦିନ ଜୀବନର ସତତାର ଅର୍ଥରେ ବାଣ୍ଟା କରିଛି।
In the modern age, artificial intelligence has woven itself into the very fabric of our daily lives.
ତାହାର ବ୍ୟାପ୍ତି ବୃଦ୍ଧି ପାଇବାରୁ ସମାଜ ନ୍ୟାୟସାମିକ ଦୁର୍ଦ୍ଦର୍ଶତାଙ୍କୁ ଲୋକେ ସାକ୍ଷାତକାର କରେ, ଯାହା ଅତି ଯଥାବଧି ଦୃଢ଼ ମନେ ହୁଅଛି।
As its presence expands, society grapples with ethical dilemmas that often seem insurmountable.
ଗୋପନୀୟତା, ପକ୍ଷପାତ ଏବଂ ସମ୍ମାନୀୟତାର ସମସ୍ୟା ସାମ୍ପ୍ରତିକ ଆଇ ଟେକ୍ନୋଲୋଜିଗୁଡ଼ିକ ଘେଷଣାରେ ସାଧାରଣ ସମସ୍ୟା ଭାବରେ ଉଦୟ ହୋଇଛି।
Issues of confidentiality, bias, and accountability arise regularly in discussions surrounding AI technologies.
ଯନ୍ତ୍ରକଳା ବିକାଶର ଦ୍ରୁତ ପ୍ରଗତି ଆନନ୍ଦ ଓ ଭୟମାନେ ଏକ କାମନା ବୃତ୍ତି କରେ।
The rapid advancement of machine learning evokes a sense of both excitement and trepidation.
ନୀତି ନିର୍ମାତାମାନେ ନୂତନତାକୁ ବନ୍ଦ ନକରି ଏହି ପ୍ରବୃତ୍ତିଗୁଡ଼ିକୁ ନିୟମିତ କରିବାର ଭୟଙ୍କର ଚ୍ୟାଲେଞ୍ଜକୁ ସାମ୍ନା କରୁଛନ୍ତି।
Policymakers face the daunting challenge of regulating these technologies without stifling innovation.
ନୀତିଗତ ପ୍ରାଣ ପରିବେଶ ଜରୁରୀ ମଜବୁତ ଓ ଖଣ୍ଡ ବିକାଶ ପାଇବା ଉଚିତ।
The ethical frameworks implemented must be both robust and adaptable to evolving circumstances.
ତେଣୁ ଏକ ବିଶ୍ୱସ୍ତୀୟ ନୀତି ଏହି ବହୁଭୂମିସେ ମୁଦ୍ଦାଗୁଡ଼ିକୁ ଆବଶ୍ୟକ।
Consequently, an interdisciplinary approach is essential to address these multifaceted issues.
ଶିକ୍ଷା ସେହିପରି ପ୍ରଯୁକ୍ତି ତାଲିକାରେ ନୈତିକ ଜାଗୃତା ଗଢ଼ିବାରେ ପ୍ରମୁଖ ଭୂମିକା ଗ୍ରହଣ କରେ।
Education, therefore, plays a pivotal role in shaping ethical awareness in technology deployment.
ଟେକ୍ନୋଲୋଜିଷ୍ଟ ନେତା, ନୀତିଶାସ୍ତ୍ରୀ ଏବଂ ବୃହତ୍ ସମାଜ ମଧ୍ୟରେ ସମ୍ବାଦକୁ ସହଜ କରିବା ଗରେବୁଣର ସମ୍ପ୍ରାପ୍ତିକୁ ମୂଲ୍ୟ ବଦଳାଉଛି।
Facilitating a dialogue between technologists, ethicists, and the broader society is crucial to effective governance.
ନୀତିଗତ ଆଇ ଦିଗରେ ଯାତ୍ରା ଜଟିଳ, ବିଭିନ୍ନ ବିଷୟଗୁଡ଼ିକରେ ସହଯୋଗ କରିବାକୁ ଆବଶ୍ୟକ।
The journey towards ethical AI is intricate, requiring collaboration across various disciplines.
ଅନ୍ତେ, ନୀତିଗତ ମନୋବୃତ୍ତିର ସଂସ୍କୃତିକୁ ପ୍ରୋତ୍ସାହନ ବିକାଶ କରିପାରେ, ମାନବତା ଓ ପ୍ରଯୁକ୍ତି ମଧ୍ୟରେ ଅନ୍ତର ଭରିପାରେ।
Ultimately, fostering a culture of ethical mindfulness can bridge the gap between humanity and technology.
ହରୁକ ଫୁକୁହାରା ଗଣତନ୍ତ୍ର ସମାରୋହକୁ ଏକ ଅସାଧାରଣ ଗର୍ବ ସହିତ ମାନ୍ୟତା କରିଛି।
Haruka Fukuhara graced the public event with an unparalleled elegance.
ଏକ ଆକର୍ଷଣୀୟ ଗାଉନ୍ ସହିତ ଉପସ୍ଥିତ, ସେ ଦର୍ଶକମାନେ ଆଶ୍ଚର୍ଯ୍ୟ ପ୍ରଦାନ କରିଥିଲେ। ସେ ଫ୍ୟାସନ ପ୍ରବୃତ୍ତିଙ୍କର ପାଇଁ ଏକ ନୂତନ ମାନକ ସ୍ଥାପନ କରିଥିଲେ।
Dressed in a stunning gown that dazzled onlookers, she set a new standard for sartorial prowess.
ତାଙ୍କର ରଙ୍ଗର ଚୟନ ଆଧୁନିକ ପ୍ରବୃତ୍ତିଗୁଡ଼ିକର ପ୍ରଶିକ୍ଷିତ ବୁଝା ଦିଗରେ ପ୍ରତିବିମ୍ବିତ ହୁଏ।
Her choice of colors reflected a sophisticated understanding of current trends.
ସେ ଲାଲ କାର୍ପେଟରେ ଚାଲିବା ଦିନି କ୍ୟାମେରାର ପ୍ଲାସ୍ତ ତାଙ୍କର ପ୍ରତିଟି ଗୁରୁତ୍ୱକ୍ଷମ ବଦଳକୁ ଆଲୋକିତ କଲା।
As she walked the red carpet, the camera flashes illuminated her every graceful move.
ଫ୍ୟାସନ୍ କ୍ରିଟିକ୍ସ କେହିନି ତାଙ୍କର ପାରମ୍ପରିକ ଉପାଦାନଗୁଡ଼ିକୁ ସାମାଜିକ ଶୈଳୀରେ ମିଶେଇବାକୁ ପ୍ରଶଂସା କରିଛନ୍ତି।
Fashion critics praised her ability to blend traditional elements with contemporary flair.
ଏପରି କରିବାରେ ସେ ମାତ୍ର ତାଙ୍କର ବ୍ୟକ୍ତିଗତ ଶୈଳୀକୁ ଦେଖାଇଲା ନୁହେଁ, କିନ୍ତୁ ଆଶା ରଖୁଥିବା ଫ୍ୟାସନିଷ୍ଟମାନେ ବି ଚିନ୍ତି କରିଛନ୍ତି।
In doing so, she not only showcased her personal style but also influenced aspiring fashionistas.
ତାଙ୍କର ବିଶିଷ୍ଟ ଦୃଷ୍ଟିକୋଣ ଦ୍ୱାରା ସେ ଫ୍ୟାସନରେ ଏକ ସ୍ଥାନ ତିଆରି କରିଛି।
Through her unique approach, she carved a niche in the ever-evolving world of fashion.
Somaptostunda mantrana.
In conclusion, Haruka Fukuhara not only exemplifies elegance but also inspires a new generation of designers.